ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ। ଜଗତ ଜନନୀ ମା ଦୁର୍ଗାଙ୍କର ପୂଜାର ଲାଗି ରାଜ୍ୟର ଗାଁ ସହର ସବୁନ ଗହକି ଲାଗିଛେ। ଶକ୍ତିପୀଠମାନଙ୍କେ ଆଇଜ ନବମୀ ପୂଜା ଚାଲିଥିବାର ବେଳେ ପୂଜା ମଣ୍ଡପମାନଙ୍କୁ ଦେବୀଙ୍କର ଅଷ୍ଟମୀ ପୂଜା କରାଯାଉଛେ। ମନ୍ଦିର ଆର୍ ପୂଜା ମଣ୍ଡପମାନେ ସୁନ୍ଦର ସାଜସଜା ଆର୍ ଆଲୋକମାଲାଥି ଝଲସୁଛେ। ପଶ୍ଚିମ ଓଡ଼ିଶାର ଭାଇଜିନ୍ତିଆ ତେହାର୍ଥୀ ଆଇଜ ସକାଳୁ ଉପାସୀ ନାନୀ ବହିନୀମାନେ ଦଦା ଭାଇମାନଙ୍କୁ ଦୁବ ଚଢ଼େଇ କରି ବନ୍ଦଉଛନ୍। ଭାଇମାନଙ୍କର ଲମ୍ବା ଜୀବନ ଆର୍ ମଙ୍ଗଲ କାମନା କରି କରି ନାନୀ ବହିନୀମାନେ ଗଲାକାଲି ଦିନସାରା ନିର୍ଜଲା ଉପାସ ରହିଥିଲେ। ସଞ୍ଜବେଳେ ନଦୀ ଆର୍ ବନ୍ଧଘାଟମାନଙ୍କୁ ଉପାସୀମାନେ ବାଲିର ବେଦି କରି କରି ପୂଜା କରିଥିଲେ। ତାର ଉତରୁ ସେମାନେ ଗାଁ ଇଲାକାର ପୂଜାକୁଠି ଆର୍ ସହର ଇଲାକାର ପୂଜା ମଣ୍ଡପମାନଙ୍କେ ଫଲ ଫୁଲ ଦୁବ ଜିନ୍ତିଆ ଚଢ଼େଇକରି ଦେବୀଙ୍କର ଅର୍ଚ୍ଚନା କରିଥିଲେ। ଏଛେନ୍ ଭିଲ୍ କେତେ ଗାଁ ନ ଡାଲଖାଇ କୁଠିନ ଉପାସୀମାନେ ପୂଜା କରବାର ପରମ୍ପରା ଚାଲୁଛେ। କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କର ଛତର ଯାତ୍ରା ଆଜି ପହପହନୁ ଚାଲିଛେ। ଗଲାକାଲି ମହାଅଷ୍ଟମୀ ତିଥି ଅଧରାତି ମନ୍ଦିରନ ଖାସ୍ ପୂଜାପାଠ ଆର୍ ଅଷ୍ଟବଳୀ ଉତରୁ ଦେବୀଙ୍କର ବିଜୟ ପ୍ରତିମା ଛତରକେ ସହର ପାଖେ ଉତ୍ତର ପଶ୍ଚିମ ଦିଗେ ଥିବା ମନ୍ଦିରଠାନୁ ପାଖାପାଖି 3 କିଲୋମିଟର ଦୂରିଆ ଜେନାଖାଲକେ ନିଆଯାଇଥିଲା। ସେନ ଗୁପ୍ତ ପୂଜା ଉତରୁ ଆଜି ସକାଳର 5:15 ଦେବୀଙ୍କର ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ମୂଲ ହୋଇଛେ। ବୀରବାଦ୍ୟ ଘୁମରା ଆର୍ ନିଶାନ ସାଙ୍ଗେ ସେବାୟତମାନେ ମାଙ୍କର ଛତରକେ ନେଇକରି ମନ୍ଦିର ଆଡ଼କେ ବଢ଼ୁଛନ୍। ଆଜି ଦିନବେଳେ ଦେବୀଙ୍କର ଛତର ମନ୍ଦିର ପାଖେ ପହଞ୍ଚିଲା ଉତରୁ ରାଜାଙ୍କର ପ୍ରତିନିଧି ଆର୍ ପୂଜକମାନେ ଦେବୀଙ୍କର ଛତରକେ ମନ୍ଦିର ଭିତରକେ ବିଜେ କରାବେ। ମାଙ୍କର ଛତରର ଦର୍ଶନ ଲାଗି ଖୁବ୍ ସଂଖ୍ୟାନ ଭକ୍ତଙ୍କର ଭିଡ଼ ହେଇଛେ। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶଥି ଗଲା 14-27 ତକ ଓଡ଼ିଶା ପୁଲିସ ତରଫୁ ସାରା ରାଜ୍ୟ ଅଗ୍ନି ଅଭିଯାନ ମୂଲ କରାଯାଇଥିଲା। ଆସୁଥିବା ତିହାରକେ ନଜରଥି ରଖିକରି ବେଆଇନ ବିସ୍ଫୋରକ ଭଣ୍ଡାର ବିନା ଅନୁମତିଥି ପରିବହନ ଆଉ ବେଆଇନ ଫଟକା ବିକ୍ରିକି ରୋକବାର ଲାଗି ଇ ଅଭିଯାନ ମୂଲ କରାଯାଇଛେ। ସାରା ରାଜ୍ୟ ମୋଟ 184 ମାମଲା ରୁଜୁ ହୋଇଥିବାର ବେଳେ 133 ଜଣଙ୍କୁ ଗିରଫ କରାଯାଇଛେ। ଏତାର ସହିତ 8 କୋଟିରୁ ଅଧିକା ଟଙ୍କାର ବିସ୍ଫୋରକ ଦରବ ବିଲ୍ ଜବର କରାଯାଇଛେ। ରାଇଜେ ବନ୍ଦ ପଡ଼ିଥିବା ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନିକଲ ଆଉ କଟକର ବଡ଼ମ୍ବାନ ଥିବା ସମବାୟ ଚିନିକଲର ପୁନରୁଦ୍ଧାର କରାଯିବା। ଇଣ୍ଡିଆ ପଟାସ ଲିମିଟେଡ୍ ଇ ଦୁଇ ଚିନିକଲମାନଙ୍କର ପୁନରୁଦ୍ଧାର କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛେ। ସେଥିର୍ଲାଗି ରାଜ୍ୟ ସମବାୟ ବିଭାଗ ତରଫୁ ଗୋଟିଏ 7-ଜଣିଆ ଦଲ ଗଠନ କରାଯାଇଛେ। ସେନ୍ତା ଚିନିକଲନ କୁଶେର ପେଡ଼ା ସରବା ଋତୁରୁ ତାର ଛେଦାମାନଙ୍କୁ ନେଇକରି ଇଥାନଲ ପ୍ରସ୍ତୁତ କରାଯିବା। ଇ ବାବଦେଭିଲ ସରକାରୀ ସ୍ତରଥି ଆଲୋଚନା ଚାଲିଥିବାର ସୂଚନା ମିଳିଛେ। ଅବକାରୀ ବିଭାଗ ତରଫୁ ଅପରେସନ ପ୍ରହାର ଜରିଆ ଗଲାକାଲି ରାଜ୍ୟର ଭିନ୍ ଭିନ୍ ଜଗାନ ଚଢ଼ଉ କରାଇକରି 1,32,00,000 ଟଙ୍କାର ନିଶା ଦରବ ଜବତ କରାଇଛେ। ଏ ସମୟଥି ଅବକାରୀ ଦଳ 249 ବେଆଇନ ନିଶା କାରବାର ମାମଲା ରୁଜୁ କରିଥିଲା ବେଲକେ ଏଥି ସାମିଲ ଥିବା 41 ଜଣଙ୍କୁ ଗିରଫ କରିଛନ୍। ସେବା ଆଉ ସୁଶାସନ ମନ୍ତ୍ରଥି ପ୍ରେରିତ ହୋଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ଦେଶେ ପରିବର୍ତ୍ତନ ଆନ୍ବାର ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍। ସେବା ପର୍ବର ଆଜିର କଡ଼ିଥି ଜନ୍ମା କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରଥି ଆଣିଥିବା ସଂସ୍କାର ବାବଦେ ଦେଶର ଯୁଆନ ବର୍ଗଙ୍କୁ ସଶକ୍ତ କରିକରି ଭାରତକେ ଗୋଟିଏ ଜ୍ଞାନ ଆଧାରିତ ମହାଶକ୍ତି କରବାର ଲାଗି ସରକାର ଚେଷ୍ଟା ଜାରି ରଖିଛନ୍। ଗଲା 11 ଭିତରେ ଉନ୍ନତ ଶିକ୍ଷା କୌଶଳ ବିକାଶ ଆଉ ରୋଜଗାର ଉପରେ ଜୋର ଦିଆଯାଉଛେ। ଏହି ସମୟ ଭିତରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନଙ୍କ ସଂଖ୍ୟା 51,000-70,000 ବଢ଼ିଛେ। ଏମ୍ସ ଅନୁଷ୍ଠାନମାନଙ୍କ ସଂଖ୍ୟା 7-23 ଆଉ ମେଡିକାଲ କଲେଜମାନଙ୍କ ସଂଖ୍ୟା 387-2,000 ବଢ଼ିଛେ। ଜାତୀୟ ଶିକ୍ଷାନୀତି 2020 ବାଗିରି ଯୋଜନା ଶିକ୍ଷା ବ୍ୟବସ୍ଥାକେ ଆହୁରି ବରକସ କରିଛେ। ଆଇଜ ଆନ୍ତର୍ଜାତିକ ଅନୁବାଦ ଦିବସ ଅନୁବାଦକ ଆଉ ଭାଷାବିତ୍ମାନଙ୍କର ଅମୂଲ୍ୟ ଯୋଗଦାନ ଲାଗି ଫି ବଛର 30 ସେପ୍ଟେମ୍ବରକେ ଅନୁବାଦ ଦିବସ ଭାବେ ପାଳନ କରାଯାଇଛେ। ଅନୁବାଦକମାନେ ଆନ୍ତଃ ସାଂସ୍କୃତିକ ବାର୍ତ୍ତାକେ ସୁବିଧାଜନକ କରବାର ଆଉ ବୈଶ୍ୱିକ ବିକାଶଥି ଯୋଗଦାନ ଦେବାର୍ଥି ବିଶ୍ୱ ଶାନ୍ତିକେ ତହଙ୍କାବାର ଲାଗି ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। ନୂଆଦିଲ୍ଲୀଠାରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନ୍ସିପ୍ଥି ଭାରତକେ ଗଲାକାଲି 2 ପଦକ ମିଳିଛେ। ପୁରୁଷ ଜେଭଲିନ୍ ଥ୍ରୋ ବର୍ଗଥି ରିଙ୍କୁ ହୁଡ଼ା ଚାମ୍ପିୟନ୍ସିପ୍ ରେକର୍ଡ ସହିତ ସ୍ୱର୍ଣ୍ଣପଦକ ଆଉ ସୁନ୍ଦର ସିଂ ଗୁର୍ଜାରଙ୍କୁ ରୌପ୍ୟ ପଦକ ମିଳିଛେ। ଏତାର ସହିତ ଭାରତର ପଦକ ସଂଖ୍ୟା 5 ପହଞ୍ଚିଛେ। ଉତ୍ତର ପଶ୍ଚିମ ଆଉ ତାକେ ଲାଗି କରିଥିବା କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଲାଗି ଉତ୍ତର ଆଉ ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହୋଇଯାଇଛେ। ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି 21 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। ସେଆଡ଼େ ଆଇଜ ଉତ୍ତର ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛେ। ତାର ପ୍ରଭାବଥି ଆଇବା କାଲି ତକ ଉତ୍ତର ଆଉ କେନ୍ଦ୍ରୀୟ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ଅଛେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛେ। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।